ओम शांति। 16/11/2024 मधुर संतान गण, बाबा तुम मान को आत्मिक कौशल शिक्षा पई आसी। जो कौशल द्वारा तुम्हें सूर्य चंद्र ठार ऊर्ध थिबा शांति धाम को जाउछ। प्रश्न, विज्ञान रा अभिमान एवं शांति रा अभिमान मध्य रे केउ अंतर रहिछि? उत्तर, विज्ञान रो अहंकारी माने ग्रह नक्षत्र बा चंद्र पृष्ठ को जीवा पाई केते खर्च करुछंती, शरीर पाई विपद थाई मध्य जाउछंती। सेमानंकर एही भय रही थाए जे रॉकेट केउठी बंद होई न जाउ। तुमे संतान माने शांति रो अभिमान रहुथिवा पिला माने कौड़ीटी मध्य खर्च न करी सूर्य चंद्र ठारु मध्य ऊर्ध मूलवतन अर्थात परम धाम को चली जाउछ। तुमको कौनसी भय नहीं, काहेकि ना तुम्हें शरीर को एठारे ही छाड़ी करी जाउछ। ओम शांति। आत्मिक पिता आत्मिक संतान मान को बुझाउछंती। संतान माने तो सुनुछंती जे वैज्ञानिक माने चंद्र को जीवा पाई चेष्टा करी चली छंती, किंतु से माने तो केवल चंद्र पर्यंत जीवा पाई चेष्टा करुछंती, सेति पाई केते खर्च करुछंती। ऊपर को जीवारे बहुत डर मध्य रहुछि। एबे तुम्हें निज कथा विचार कर, तुम्हें केउठार बासिंदा अट? से माने तो चंद्रमा पर्यंत जाउछंती, तुम्हें तो सूर्य चंद्र ठार मध्य ऊर्धर पूरा मूल बतन को जाउछ। से माने तो ऊपर को जाउछंती, सेति पाई तांको बहुत पैसा मिलुछि। अंतरिक्ष परिक्रमा करी आसिले तांको लक्ष लक्ष टंका उपहार मिले। शरीर पाई विपद थिले मध्य जाई थांती। सेमानंकर हेउछि विज्ञान रो अहमिका, तुम हेउछ निरवता रो अहमिका। तुम्हें जानुछ आमे आत्मा माने निजर शांति धाम ब्रह्मांड को जाउछु। आत्मा ही सबकिछि करिथाय, तांकर आत्मा मध्य शरीर सहित ऊपर को जाए, ता बड़ विपज्जनक यात्रा अटे। डर मध्य रही था जे ऊपर खसले तो जीवन शेष हो जीवो, ताहा हेउछि सब शारीरिक कला कौशल। तुमको बाबा आत्मिक कला सिखाउछंती, एही कला सिखिबा द्वारा तुमको केते बड़ पुरस्कार मिलुछि। पुरुषार्थ रो क्रमानुसार तुमको 21 जन्मर पुरस्कार मिलुछि। आजिकालि सरकारी लॉटरी मध्य बाहर करुछंती ना, एही बाबा तुमको पुरस्कार देउछंती। आउ कौन सिखाउछंती? तुमर पूरा ऊर्ध को नै जाउछंती, जेउंटे तुमर घर रहिछि। एबे तुमको मने पडुछि ना आमर घर केउंठी अछि एवं जेउ राजधानी हराइछु ता केउंठी अछि? सही राजधानी रावणी छडाई नैछि। एबे पुनर्बार आमे निजर असली घर को मध्य जाउछु एवं राज्य पद मध्य पाउछु। मुक्तिधाम हेउछि आमर घर, एहा काहाको जणा नाही। देख एबे तुम मान को शिक्षा पई बाबा केउं ठाकु आसंती, केते दूर आसुछंती। आत्मा मध्य एक तीव्र रॉकेट अटे, से माने चेष्टा करुछंती ऊपर को जाई देखिबा चंद्रमा रे कौन अछि, तारा मानंकर कौन अछि। तुमे संतान माने जानिछ एगुडिक तो एही रंगमंच रो आलोक प्रदान करी बत्ती अटंती। जेपरी रंगमंच रे बिजुली बत्ती लगाई थांती, म्यूजियम रे मध्य तुमे मोती सदृश बत्ती रो माला लगाउछना, तो एहा पुणी हेउछि बेहद्र दुनिया। एथिरे आलोक प्रदान करिया पई एही सूर्य चंद्र तारा माने अछन। मनुष्य माने भाबुछंती एही सूर्य चंद्र सब देवता अटंती, किंतु एमाने तो वास्तव रे देवता नुहंती। एबे तुमे जानुछ बाबा किपरि आसि आमको मनुष्य रे देवता करुछंती। शिव बाबा हेले ज्ञान सूर्य, ब्रह्मा बाबा ज्ञान चंद्रमा एवं पिला माने ज्ञान रो भगवान तारका। तो ज्ञान द्वारा ही तुम मानकर सद्गति हेउछि। तुमे केते ऊर्ध को जाउछ, बाबा ही घर को जीवा रास्ता बताई छंती। बाबांक बिना कौनसी आत्मा निज घर को फेरी जाई पारिबो नाही। जेबे बाबा से शिक्षा दियंती तेबे तुमे सब कथा जानी थाओ। एहा मध्ये बुझुछंती जे आमे आत्मा पवित्र हेले निज घर को जाई परिबु, पुणी जोग बल द्वारा हेउ नचे दंड द्वारा हेउ पवित्र निश्चित हेबा को हेबो। बाबा तो बुझाई चली छंती जे जेते बले बापा को मने पकाइबो सेते तुमे पवित्र हेबो। ଯଦି ମନେ ପକାଇବ ନାହିଁ ତେବେ ପତିତ ହିଁ ରହିଯିବ, ପୁଣି ବହୁତ ଦଣ୍ଡ ଭୋଗିବାକୁ ପଡିବ ଏବଂ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ। ବାବା ନିଜେ ବସି ତୁମକୁ ବୁଝାଉଛନ୍ତି, ତୁମେ ଏହି ଉପାୟରେ ପବିତ୍ର ହୋଇ ଘରକୁ ଯାଇପାରିବ। ବ୍ରହ୍ମାଣ୍ଡ କଣ, ସୂକ୍ଷ୍ମ ବତନ କଣ, କିଛି ବି ଜଣା ନାହିଁ। ଷ୍ଟୁଡେଣ୍ଟ କଣ ପ୍ରଥମରୁ କିଛି ଜାଣିଛନ୍ତି କି? ଯେତେବେଳେ ପାଠ ପଢିବା ଆରମ୍ଭ କରନ୍ତି ସେତେବେଳେ ଜ୍ଞାନ ମିଳିଥାଏ, ପାଠ ମଧ୍ୟ କେଉଁଠି କମ କେଉଁଠି ବେଶୀ ହୋଇଥାଏ। ଆଇସିଏସ୍ ର ପରୀକ୍ଷା ଦେଲେ କହିବେ ବିଜ୍ଞ ବ୍ୟକ୍ତି, ଏହାଠାରୁ ଉଚ୍ଚ ଜ୍ଞାନ ଆଉ କିଛି ନାହିଁ। ଏବେ ତୁମେ ମଧ୍ୟ କେତେ ଉଚ୍ଚ ଜ୍ଞାନ ଶିଖୁଛ? ବାବା ତୁମକୁ ପବିତ୍ର ହେବାର ଉପାୟ ବତାଉଛନ୍ତି କି ସନ୍ତାନ ମାନେ ମୋତେ ସର୍ବଦା ମନେ ପକାଅ, ତେବେ ତୁମେ ପତିତରୁ ପବିତ୍ର ହୋଇଯିବ। ଅସଲରେ ତୁମେ ଆତ୍ମା ମାନେ ପବିତ୍ର ଥିଲ, ଉପରେ ନିଜ ଘରେ ରହୁଥିଲ। ଯେତେ ତୁମେ ସତ୍ୟଯୁଗରେ ଜୀବନ ମୁକ୍ତି ରହିଥାଅ ସେତେବେଳେ ଅନ୍ୟ ସମସ୍ତ ଆତ୍ମା ମୁକ୍ତିଧାମରେ ରହିଥାନ୍ତି। ତ ମୁକ୍ତିଧାମ ଓ ଜୀବନ ମୁକ୍ତିଧାମ ଉଭୟକୁ ଆମେ ଶିବାଳୟ କହିପାରିବା। ମୁକ୍ତିଧାମରେ ଶିବାବା ମଧ୍ୟ ରୁହନ୍ତି, ଆମେ ସନ୍ତାନ ମାନେ ଆତ୍ମା ମାନେ ମଧ୍ୟ ରହୁ। ଏହା ହେଉଛି ସର୍ବୋଚ୍ଚ ଆଧ୍ୟାତ୍ମିକ ଜ୍ଞାନ। ସେମାନେ କହନ୍ତି ଆମେ ଚନ୍ଦ୍ରରେ ଯାଇ ରହିବୁ। କେତେ ବୁଦ୍ଧି ଖେଳାଉଛନ୍ତି, ବାହାଦୁରୀ ଦେଖାଉଛନ୍ତି, କେତେ କୋଟି କୋଟି ମାଇଲ ଉପରକୁ ଯାଆନ୍ତି, କିନ୍ତୁ ତାଙ୍କର ଆଶା ପୂର୍ଣ୍ଣ ହେଉନାହିଁ, କିନ୍ତୁ ତୁମର ଆଶା ପୂର୍ଣ୍ଣ ହୋଇଯାଉଛି। ତାଙ୍କର ହେଉଛି ମିଛ ଦେହ ଅହଙ୍କାର, ତୁମର ହେଉଛି ଆତ୍ମିକ ସୁଧ ଅହଙ୍କାର। ସେମାନେ କେତେ ମାୟାର ବାହାଦୁରୀ ଦେଖାଉଛନ୍ତି, ସେମାନଙ୍କ ପାଇଁ ମନୁଷ୍ୟ କେତେ ତାଳି ବଜାନ୍ତି, ଅଭିନନ୍ଦନ ଜଣାନ୍ତି, ତାକୁ ବହୁତ ଧନ ମିଳିଥାଏ। ଏହି ଅତି ବେଶୀରେ 5-10 କୋଟି ମିଳିବ। ତୁମେ ମାନେ ଜାଣିଛ ସେମାନଙ୍କୁ କେଉଁ ପଇସା ମିଳୁଛି? ସେ ସବୁ ଶେଷ ହୋଇଯିବ, ବାକି ଆଉ ଅଳ୍ପ କିଛି ଅଛି ବୋଲି ଜାଣ। ଆଜି କଣ ଅଛି କାଲି କଣ ହେବ, ଆଜି ତୁମେ ନର୍କବାସୀ ହୋଇଛ କାଲି ସ୍ୱର୍ଗବାସୀ ହୋଇଯିବ। ସମୟ କିଛି ଅଧିକ ଲାଗେ ନାହିଁ, ତେଣୁ ତାଙ୍କର ହେଲା ଶାରୀରିକ ବଳ ଆଉ ତୁମର ହେଉଛି ଆତ୍ମିକ ବଳ, ଯାହାକି କେବଳ ତୁମେ ହିଁ ଜାଣିଛ। ସେମାନେ ଶାରୀରିକ ଶକ୍ତି ଦ୍ୱାରା କେତେ ପର୍ଯ୍ୟନ୍ତ ଯିବେ, ଚନ୍ଦ୍ର ତାରା ପର୍ଯ୍ୟନ୍ତ ପହଞ୍ଚିବେ, ତାପରେ ଲଢେଇ ଆରମ୍ଭ ହୋଇଯିବ, ପୁଣି ସେ ସବୁ ଶେଷ ହୋଇଯିବ। ତାଙ୍କର କଳା ଏହିଠାରେ ହିଁ ଶେଷ ହୋଇଯିବ। ତାଙ୍କର ହେଉଛି ଶାରୀରିକ ସର୍ବୋଚ୍ଚ କଳା, ତୁମର ହେଉଛି ଆତ୍ମିକ ସର୍ବୋଚ୍ଚ କଳା। ତୁମେ ଶାନ୍ତିଧାମକୁ ଯାଉଛ, ତାର ନାମ ହିଁ ହେଉଛି ସୁଇଟ୍ ହୋମ୍। ସେମାନେ କେତେ ଉପରକୁ ଯାଆନ୍ତି ଆଉ ତୁମେ ନିଜର ହିସାବ କର, ତୁମେ କେତେ ମାଇଲ ଉପରକୁ ଯାଉଛ, ତୁମେ କିଏ? ଆତ୍ମା ମାନେ। ବାବା କହୁଛନ୍ତି ମୁଁ କେତେ ମାଇଲ ଉପରେ ରହୁଛି ତାର ହିସାବ କରିପାରିବ? ବୈଜ୍ଞାନିକ ମାନଙ୍କ ପାଖରେ ତ ହିସାବ ଅଛି, ଜାଣନ୍ତି ଯେ ଏତେ ମାଇଲ ଉପରକୁ ଗଲେ ପୁଣି ଫେରି ଆସନ୍ତି। ବହୁତ ଖବରଦାରୀ ରଖିଥାନ୍ତି, କିପରି ଓହ୍ଲାଇବେ କଣ କରିବେ ଏହାର ବହୁତ ପ୍ରଚାର କରାଇଥାଏ। ତୁମର କିଭଳି ପ୍ରଚାର ହେବ, ତୁମେ କେଉଁଠାକୁ ଯାଉଛ, ପୁଣି କିପରି ଆସୁଛ, କିଛି ଜଣା ନାହିଁ। ତୁମକୁ କଣ ପ୍ରାଇଜ ମିଳୁଛି ଏହା ମଧ୍ୟ ତୁମେ ହିଁ ଜାଣୁଛ। ଏହା ହେଉଛି ଆଶ୍ଚର୍ଯ୍ୟଜନକ କଥା, ଏସବୁ ବାବାଙ୍କର ଚମତ୍କାରୀ ଅଟେ, ତ ଅନ୍ୟ କାହାକୁ ବି ଜଣା ନାହିଁ। ତୁମେ ତ କହିବ ଯେ ଏହା କଣ ନୂଆ କଥା କି? ପ୍ରତି 5000 ବର୍ଷ ପରେ ସେମାନେ ନିଜର ଏହି ଅଭ୍ୟାସ କରିଥାନ୍ତି। ତୁମେ ଏହି ସୃଷ୍ଟିରୂପୀ ଡ୍ରାମାର ଆଦି ମଧ୍ୟ ଅନ୍ତର ଅବଧିକୁ ଭଲ ଭାବରେ ଜାଣିଛ, ତେବେ ତୁମକୁ ଆନ୍ତରିକ ଶୁଦ୍ଧ ଅଭିମାନ ରହିବା ଉଚିତ। ବାବା ଆମକୁ କଣ ଶିଖାଉଛନ୍ତି? ଏବେ ଆମେ ବହୁତ ଉଚ୍ଚ ପୁରୁଷାର୍ଥ କରୁଛୁ, ପୁଣି 5000 ବର୍ଷ ପରେ ମଧ୍ୟ କରିବୁ, ଏହା ସବୁ କଥା ଆଉ କେହି ଜାଣିନାହିଁ। ବାବା ହେଉଛନ୍ତି ଗୁପ୍ତ, ପ୍ରତିଦିନ ତୁମକୁ କେତେ କଥା ବୁଝାଉଛନ୍ତି, ତୁମକୁ କେତେ ଜ୍ଞାନ ଦେଉଛନ୍ତି। ସେମାନଙ୍କର ଯାତ୍ରା ସୀମିତ ଅଟେ, ତୁମର ଯାତ୍ରା ସୀମାହୀନ। ସେମାନେ ଚନ୍ଦ୍ରମା ପର୍ଯ୍ୟନ୍ତ ଯାଆନ୍ତି, ତାହା ତ ବଡ଼ ବଡ଼ ବତି ସଦୃଶ ଅଟେ, ଆଉ ତ କିଛି ନାହିଁ। ମହାକାଶଚାରୀଙ୍କୁ ପୃଥିବୀ ବହୁତ ଛୋଟ ଦେଖାଯାଏ, ତେବେ ତାଙ୍କର ଶାରୀରିକ ଜ୍ଞାନ ଆଉ ତୁମ ଜ୍ଞାନ ମଧ୍ୟରେ କେତେ ତ ପ୍ରଭେଦ ରହିଛି। ତୁମର ଆତ୍ମା କେତେ ଛୋଟ, କିନ୍ତୁ ରକେଟ୍ କେତେ ଦ୍ରୁତଗାମୀ ଅଟେ। ଆତ୍ମା ମାନେ ଉପରେ ରହିଥାନ୍ତି, ପୁଣି ଅଭିନୟ କରିବା ପାଇଁ ଏଠାକୁ ଆସିଥାନ୍ତି। ବାବା ମଧ୍ୟ ପରମାତ୍ମା ଅଟନ୍ତି, ସେ ତ ଏତେ ସୂକ୍ଷ୍ମ, ତେଣୁ ତାଙ୍କର ପୂଜା କିପରି ହେବ? ଭକ୍ତି ତ ନିଶ୍ଚ ହେବ ନା। ବାବା ବୁଝାଇଛନ୍ତି ଅଧାକଳ୍ପ ହେଉଛି ଜ୍ଞାନ ଦିନ, ଅଧାକଳ୍ପ ଭକ୍ତି ରାତି। ଏବେ ସଙ୍ଗମ ଯୁଗରେ ତୁମେ ଜ୍ଞାନ ପ୍ରାପ୍ତ କରୁଛ, ସତ୍ୟ ଯୁଗରେ ତ ଜ୍ଞାନ ନଥାଏ, ତେଣୁ ଏହାକୁ ପୁରୁଷୋତ୍ତମ ସଙ୍ଗମ ଯୁଗ କୁହାଯାଏ। ବାବା ସମସ୍ତଙ୍କୁ ପୁରୁଷୋତ୍ତମ କରୁଛନ୍ତି, ତୁମର ଆତ୍ମା କେତେ ଦୂର ଦୂର ସ୍ଥାନକୁ ଯାଉଛି, ତୁମକୁ ଖୁସି ଲାଗୁଛି ନା? ସେମାନେ କଳା ପ୍ରଦର୍ଶନ କରୁଛନ୍ତି, ତେଣୁ ତାଙ୍କୁ ବହୁତ ପଇସା ମିଳିଥାଏ, ଯେତେ ବି ମିଳୁ, କିନ୍ତୁ ତୁମେ ବୁଝୁଛ ଯେ ତାହା କିଛି ବି ସାଥିରେ ଯିବାର ନାହିଁ। ଏବେ ସମସ୍ତେ ମଲେ କି ମଲେ, ସବୁ କିଛି ଶେଷ ହୋଇଯିବାର ଅଛି। ଏବେ ତୁମକୁ କେତେ ମୂଲ୍ୟବାନ ରତ୍ନ ମିଳୁଛି, ଏହାର ମୂଲ୍ୟାଙ୍କନ କରାଯାଇପାରିବ ନାହିଁ। ଗୋଟିଏ ଗୋଟିଏ ବାକ୍ୟର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା। କେତେ ସମୟ ଧରି ତୁମେ ଶୁଣି ଆସୁଛ ଗୀତାରେ କେତେ ମୂଲ୍ୟବାନ ଜ୍ଞାନ ଅଛି। ଏକମାତ୍ର ଗୀତାକୁ ହିଁ ସର୍ବଶ୍ରେଷ୍ଠ ମୂଲ୍ୟବାନ କୁହାଯାଏ। ସର୍ବଶାସ୍ତ୍ରର ମାତା ପିତା ଶିରୋମଣି ଶ୍ରୀମଦ ଭଗବତ ଗୀତା ଅଟେ। ସେମାନେ ଯଦିଓ ପଢୁଛନ୍ତି, କିନ୍ତୁ ଅର୍ଥ କଣ କିଛି ବୁଝିଛନ୍ତି? ଗୀତା ପଢିଲେ କଣ ହେବ? ଏବେ ବାବା କହୁଛନ୍ତି, ମୋତେ ମନେ ପକାଅ, ତେବେ ତୁମେ ପାବନ ହୋଇଯିବ। ଯଦି ବି ସେମାନେ ଗୀତା ପଢୁଛନ୍ତି, କିନ୍ତୁ ଜଣଙ୍କର ବି ବାବାଙ୍କ ସହିତ ଯୋଗ ନାହିଁ। ବାବାଙ୍କୁ ହିଁ ସର୍ବବ୍ୟାପୀ କହିଦେଉଛନ୍ତି, ତେଣୁ ପାବନ ମଧ୍ୟ ହୋଇପାରିବେ ନାହିଁ। ଏବେ ଏହି ଲକ୍ଷ୍ମୀ ନାରାୟଣଙ୍କ ଚିତ୍ର ତୁମ ସମ୍ମୁଖରେ ଅଛି। ଏମାନଙ୍କୁ ଦେବତା କୁହାଯାଉଛି, କାହିଁକି ନା ତାଙ୍କ ପାଖରେ ଦୈବୀ ଗୁଣ ଅଛି। ତୁମ ଆତ୍ମାମାନଙ୍କୁ ପବିତ୍ର ହୋଇ ସମସ୍ତଙ୍କୁ ନିଜ ନିଜର ଘରକୁ ଯିବାକୁ ହେବ। ନୂଆ ଦୁନିଆ ତ ଏବେ ମନୁଷ୍ୟ ନଥାନ୍ତି, ବାକି ସବୁ ଆତ୍ମାମାନଙ୍କୁ ନିଜ ଘରକୁ ଯିବାକୁ ହେବ। ତୁମକୁ ବାବା ମଧ୍ୟ ଚମତ୍କାର ଜ୍ଞାନ ଦେଉଛନ୍ତି, ଯାହାଦ୍ୱାରା ତୁମେ ମନୁଷ୍ୟରୁ ଦେବତା ବହୁତ ଶ୍ରେଷ୍ଠ ହେଉଛ। ତେଣୁ ଏପରି ପାଠପଢା ପ୍ରତି ବହୁତ ଧ୍ୟାନ ମଧ୍ୟ ଦେବା ଦରକାର। ଏହା ମଧ୍ୟ ବୁଝୁଛ, ଯିଏ ଯେପରି କଳ୍ପ ପୂର୍ବେ ଧ୍ୟାନ ଦେଇଛନ୍ତି ସେହିପରି ଦେବେ, ଏସବୁ ଜଣାପଡ଼ିଯାଏ। ବାବା ସେବା ସମାଚାର ଶୁଣି ଖୁସି ମଧ୍ୟ ହୁଅନ୍ତି। କେହି ଯଦି ବାବାଙ୍କୁ କେବେ ଚିଠି ନ ଲେଖନ୍ତି, ତେବେ ବାବା ବୁଝିଯାଆନ୍ତି ତାର ବୁଦ୍ଧି ଯୋଗୁଁ କୌଣସି ମୂଲ୍ୟହୀନ ବସ୍ତୁରେ ଲାଗିଯାଇଛି, ଦେହ ଅଭିମାନ ଆସିଯାଇଛି, ବାବାଙ୍କୁ ଭୁଲି ଯାଇଛି। ନହେଲେ ନିଜ ବିଚାର କର, ଯଦି ଲଭ୍ ମ୍ୟାରେଜ ହୋଇଥାଏ ତେବେ ତାଙ୍କର ପରସ୍ପର ମଧ୍ୟରେ କେତେ ସ୍ନେହ ଥାଏ। ହଁ, କେତେକଙ୍କର ବିଚାର ମଧ୍ୟ ବଦଳି ଯାଇଥାଏ, ତେଣୁ ସ୍ତ୍ରୀକୁ ମଧ୍ୟ ମାରି ଦିଅନ୍ତି। ଏହା ହେଉଛି ତୁମର ବାବାଙ୍କ ସହିତ ଲଭ୍ ମ୍ୟାରେଜ। ବାବା ଆସି ତୁମକୁ ନିଜର ପରିଚୟ ଦେଉଛନ୍ତି, ତୁମେ ନିଜେ ନିଜେ ପରିଚୟ ପାଇପାର ନାହିଁ, ତେଣୁ ବାବାଙ୍କୁ ଆସିବାକୁ ପଡିଥାଏ। ବାବା ସେତେବେଳେ ଆସିବେ ଯେତେବେଳେ ଦୁନିଆ ପୁରୁଣା ହୋଇଯିବ। ପୁରୁଣା ଦୁନିଆକୁ ନୂଆ କରିବା ପାଇଁ ନିଶ୍ଚୟ ସଙ୍ଗମରେ ହିଁ ଆସିବେ। ନୂଆ ଦୁନିଆ ସ୍ଥାପନ କରିବା ହେଉଛି ବାବାଙ୍କର କର୍ତ୍ତବ୍ୟ। ତୁମକୁ ସ୍ୱର୍ଗର ମାଲିକ କରାଇ ଦେଉଛନ୍ତି, ତେଣୁ ଏପରି ବାବାଙ୍କ ସହିତ କେତେ ସ୍ନେହ ରହିବା ଦରକାର। ପୁଣି କାହିଁକି କହୁଛ ଯେ ବାବା ଆମେ ଆପଣଙ୍କୁ ଭୁଲି ଯାଇଛୁ? ତ କେତେ ଉଚ୍ଚରୁ ଉଚ୍ଚ ପିତା ଅଟନ୍ତି, ଏହାଙ୍କ ଠାରୁ ଉଚ୍ଚ କେହି ବି ନାହାନ୍ତି। ମନୁଷ୍ୟ ମୁକ୍ତି ପାଇଁ କେତେ ମୁଣ୍ଡ ପିଟୁଛନ୍ତି, ଉପାୟ କରୁଛନ୍ତି, କେତେ ମିଛ ଠକାମି ଚାଲିଛି, ମହର୍ଷି ଆଦିଙ୍କର କେତେ ନାମ ବିଖ୍ୟାତ ହୋଇଯାଇଛି। ସରକାର ସେମାନଙ୍କୁ 10-20 ଏକର ଜମି ମଧ୍ୟ ଦେଇଦେଇଛି, ମହର୍ଷି ଆଦିଙ୍କର କେତେ ନାମ ବିଖ୍ୟାତ ହୋଇଯାଇଛି। ଏପରି ନୁହେଁ କି ସରକାର କୌଣସି ଧର୍ମ ବିରୋଧୀ ଅଟେ। ସରକାରରେ ଥିବା କେତେକ ମନ୍ତ୍ରୀ ଧାର୍ମିକ ଅଛନ୍ତି, କେତେକ ଅଧର୍ମୀ ଅଛନ୍ତି, କେହି କେହି ଧର୍ମକୁ ମାନନ୍ତି ନାହିଁ। କୁହାଯାଏ ଧର୍ମରେ ହିଁ ଶକ୍ତି ରହିଛି। ଖ୍ରୀଷ୍ଟିଆନଙ୍କ ପାଖରେ ଶକ୍ତି ଥିଲା ନା, ସାରା ଭାରତକୁ ଗ୍ରାସ କରିଗଲେ। ଏବେ ଭାରତର କୌଣସି ଶକ୍ତି ନାହିଁ, ତ କେତେ ଝଗଡା ମାରାମାରି ଚାଲିଛି। ଏହି ଭାରତ ଦିନେ କଣ ଥିଲା, ବାବା କିପରି କେଉଁଠାକୁ ଆସନ୍ତି, ଏକଥା କାହାକୁ କିଛି ବି ଜଣା ନାହିଁ। ତୁମେ ଜାଣିଛ ବାବା ମଗଧ ଦେଶରେ ଆସନ୍ତି, ଯେଉଁଠି ମଗଧ ଅର୍ଥାତ୍ କୁମ୍ଭୀର ଥାନ୍ତି। ବର୍ତ୍ତମାନଙ୍କର ମନୁଷ୍ୟ ଏପରି ଅଟନ୍ତି, ଯେପରିକି ସବୁକିଛି ଖାଇଯିବେ। ସବୁଠାରୁ ଅଧିକା ବୈଷ୍ଣବ ଭାରତରେ ଥିଲା, ଏହା ହେଉଛି ବୈଷ୍ଣବ ରାଜ୍ୟ ନା, କାହିଁକି ନା ଏହି ମହାନ ପବିତ୍ର ଦେବତାମାନେ ଆଉ କେଉଁଠି? ଆଜିକାଲିର ମଣିଷ ଦେଖ କଣ କଣ ଖାଇଯାଉଛନ୍ତି, ଆଦମଖୋର ଅର୍ଥାତ୍ ନରଭକ୍ଷୀ ମଧ୍ୟ ହୋଇଯାଉଛନ୍ତି। ଭାରତର କଣ ଅବସ୍ଥା ହୋଇଯାଇଛି, ବାବା ଏବେ ତୁମକୁ ସାରା ରହସ୍ୟ ବୁଝାଉଛନ୍ତି। ଉଚ୍ଚରୁ ଉଚ୍ଚ ନୀଚ ପର୍ଯ୍ୟନ୍ତ ସମସ୍ତ ଜ୍ଞାନ ଦେଉଛନ୍ତି। ପ୍ରଥମେ ପ୍ରଥମେ ତୁମେ ହିଁ ଏହି ପୃଥିବୀକୁ ଆସିଥାଅ, ପୁଣି ମନୁଷ୍ୟମାନଙ୍କର ବୁଦ୍ଧି ହୋଇଥାଏ, ଆଉ ଅଳ୍ପ ସମୟ ମଧ୍ୟରେ ହାହାକାର ହୋଇଯିବ, ପୁଣି ସମସ୍ତେ ହାଇ ହାଇ କରୁଥିବେ। ସ୍ୱର୍ଗରେ ଦେଖ କେତେ ସୁଖ ରହିଛି, ଏହି ଲକ୍ଷ୍ୟ ଉଦ୍ଦେଶ୍ୟର ଚିହ୍ନ ସବୁ ଦେଖ। ଏହି ସବୁ ତୁମ ସନ୍ତାନ ମାନଙ୍କୁ ଧାରଣ କରିବାର ଅଛି। ଏହା କେତେ ଶ୍ରେଷ୍ଠ ପାଠପଢା, ବାବା କେତେ ସ୍ପଷ୍ଟ କରି ବୁଝାଉଛନ୍ତି। ମାଳାର ରହସ୍ୟ ମଧ୍ୟ ବୁଝାଇଛନ୍ତି। ଉପରେ ଫୁଲ ରହିଛି ଯିଏକି ଶିବାବା, ପୁଣି ମେରୁ ଯୁଗଳଦାନା, ପ୍ରବୃତ୍ତି ମାର୍ଗ ଅଟେ ନା। ନିବୃତ୍ତି ମାର୍ଗୀଙ୍କୁ ତ ମାଳା ଗଡ଼ାଇବାର ହୁକୁମ ନାହିଁ। ଏହା ହେଉଛି ଦେବତାମାନଙ୍କର ମାଳା। ସେମାନେ କିପରି ରାଜ୍ୟ ନେଇଛନ୍ତି ତୁମମାନଙ୍କ ମଧ୍ୟରେ ବି କ୍ରମାନୁସାରେ ଅଛନ୍ତି। କେହି କେହି ଅଛନ୍ତି ଯିଏକି ନିର୍ଭୀକ ଭାବରେ କାହାକୁ ମଧ୍ୟ ବୁଝାଇ ପାରିବେ। ଆସନ୍ତୁ ମୁଁ ଆପଣଙ୍କୁ ଏପରି କଥା ଶୁଣାଇବି ଯାହାକି ଆଉ କେହି ଶୁଣାଇ ପାରିବେ ନାହିଁ। ଏ ଜ୍ଞାନ ଶିବାବାଙ୍କର ବିନା ଆଉ କେହି ଜାଣନ୍ତି ନାହିଁ। ଲକ୍ଷ୍ମୀ ନାରାୟଣଙ୍କୁ ଏହି ରାଜ୍ୟକୁ କିଏ ଶିଖାଇଲା? ବହୁତ ବିଭୋର ହୋଇ ବୁଝାଇବା ଦରକାର। ଏମାନେ ଚୌରାସନ୍ମ କିପରି ନିଅନ୍ତି? ଦେବତା, କ୍ଷତ୍ରିୟ, ବୈଶ୍ୟ ଆଉ ଶୂଦ୍ର। ବାବା କେତେ ସହଜ ଜ୍ଞାନ ବତାଉଛନ୍ତି ଏବଂ କହୁଛନ୍ତି ପବିତ୍ର ମଧ୍ୟ ହେବାର ଅଛି, ତେବେ ଯାଏ ଉଚ୍ଚ ପଦ ପାଇପାରିବ। ସାରା ବିଶ୍ୱରେ ଶାନ୍ତିର ସ୍ଥାପନକର୍ତ୍ତା ତୁମେ ଅଟ। ବାବା ତୁମକୁ ରାଜ୍ୟ ଭାଗ୍ୟ ଦେଉଛନ୍ତି। ବାବା ଦାତା ଅଟନ୍ତି ନା, ସେ କିଛି ନିଅନ୍ତି ନାହିଁ। ଏହା ହେଉଛି ତୁମର ପାଠପଢ଼ାର ପ୍ରାଇଜ। ଏପରି ପ୍ରାଇଜ ତ ଆଉ କେହି ଦେଇପାରିବେ ନାହିଁ, ତେବେ ଏପରି ବାବାଙ୍କୁ ସ୍ନେହରେ ୟାଦ କାହିଁକି କରୁନାହାନ୍ତି? ଲୌକିକ ବାପାଙ୍କୁ ତ ସାରା ଜୀବନ ୟାଦ କରୁଛ, ପାରଲୌକିକ ବାପାଙ୍କୁ କାହିଁକି ମନେ ପକାଉନାହ? ବାବା ବତାଉଛନ୍ତି ଏହା ହେଉଛି ଯୁଦ୍ଧକ୍ଷେତ୍ର, ପବିତ୍ର ହେବା ପାଇଁ ସମୟ ଲାଗିଥାଏ, ଲଢେଇ ଶେଷ ହେବା ପର୍ଯ୍ୟନ୍ତ ସମୟ ଲାଗିଯାଇଥାଏ। ଏପରି ନୁହେଁ କି ଯିଏ ଆରମ୍ଭରୁ ଆସିଛନ୍ତି ସେମାନେ ପୁରା ପବିତ୍ର ହୋଇଥିବେ। ବାବା କହୁଛନ୍ତି ମାୟାର ଲଢେଇ ବହୁତ ଜୋରରେ ଚାଲେ, ଭଲ ଭଲ ଆତ୍ମାମାନଙ୍କୁ ମଧ୍ୟ ମାୟା ଜିତି ଯାଇଥାଏ ନା। ମାୟା ଏତେ ବଳବାନ ଅଟେ, ଯେଉଁମାନେ ବିକାରୀ ହୋଇଯାଆନ୍ତି ସେମାନେ ପୁଣି ମୁରଲି କେଉଁଠାରେ ଶୁଣିବେ? ସେଣ୍ଟରକୁ ତ ଆସନ୍ତି ନାହିଁ, ତେବେ ତାଙ୍କୁ କିପରି ଜଣା ପଡିବ? ମାୟା ପୁରା ମୂଲ୍ୟହୀନ କରିଦିଏ। ମୁରଲୀ ଯଦି ପଢିବେ ତେବେ ସିନା ସଜାଗ ହେବେ, ଖରାପ କାମରେ ଲାଗି ଯାଇଥାନ୍ତି। କେହି ଜ୍ଞାନବାନ ସନ୍ତାନ ହୋଇଥିଲେ ତାଙ୍କୁ ଯାଇ ବୁଝାଇ ପାରିବେ ତୁମେ ମାୟା ଠାରୁ କିପରି ହାରିଯାଇଛ, ବାବା ତୁମକୁ କଣ ଶୁଣାଉଛନ୍ତି, ତୁମେ ପୁଣି କେଉଁଠାରକୁ ଯାଉଛ? ଯଦି ଦେଖୁଛ ୟାଙ୍କୁ ମାୟା ଗ୍ରାସ କରୁଛି, ତେବେ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିବା ଉଚିତ, ଯେପରି ମାୟା ପୁରା ଗ୍ରାସ କରି ନ ଦେଉ, ପୁନର୍ବାର ସଜାଗ ହୋଇଯାଆନ୍ତୁ, ନହେଲେ ଉଚ୍ଚ ପଦ ପାଇବେ ନାହିଁ। ସଦ୍ଗୁରୁଙ୍କର ନିନ୍ଦା କରାଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ, ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। 1 ବାବାଙ୍କ ଠାରୁ ଶାନ୍ତିର ଶକ୍ତିର କୌଶଳ ଶିକ୍ଷା କରି ଏହି ବିନାଶୀ ସୀମାବଦ୍ଧ ସଂସାର ଠାରୁ ଉର୍ଦ୍ଧରେ ବେହଦ ସଂସାରେ ସ୍ମୃତିରେ ରହିବାକୁ ହେବ। ନିଶା ରହୁ ଯେ ବାବା ଆମକୁ କେତେ ଚମତ୍କାର ଜ୍ଞାନ ଦେଇ କେତେ ବଡ଼ ଉପହାର ଦେଉଛନ୍ତି। 2 ନିର୍ଭୀକ ହୋଇ ବହୁତ ମନୋରଞ୍ଜନ ବିଧିରେ ସେବା କରିବାକୁ ହେବ। ମାର ଲଢେଇରେ ବଳବାନ ହୋଇ ବିଜୟୀ ହେବାକୁ ପଡିବ। ମୁରଲୀକୁ ଶୁଣି ନିଜେ ସଜାଗ ହେବା ସହିତ ଅନ୍ୟ ସମସ୍ତଙ୍କୁ ସଜାଗ କରିବାକୁ ହେବ। ପରଦାନ ପରମ ପୂଜ୍ୟ ଆତ୍ମା ହୋଇ ପରମାତ୍ମା ସ୍ନେହର ଅଧିକାର ପ୍ରାପ୍ତ କରୁଥିବା ସମ୍ପୂର୍ଣ୍ଣ ସ୍ୱଚ୍ଛ ଆତ୍ମା ଭବ। ସର୍ବଦା ଏହି ସ୍ମୃତିକୁ ଜୀବନରେ ସମାହିତ କରିନିଅ ଯେ ମୁଁ ଏକ ପୂଜ୍ୟ ଆତ୍ମା ଯିଏକି ଏହି ଶରୀରୂପୀ ମନ୍ଦିରରେ ବିରାଜମାନ ଅଟେ। ଏହିଭଳି ପୂଜ୍ୟ ଆତ୍ମାମାନେ ହିଁ ସମସ୍ତଙ୍କର ପ୍ରିୟ ଅଟନ୍ତି। ସେମାନଙ୍କର ଜଡ଼ ମୂର୍ତ୍ତି ମଧ୍ୟ ସମସ୍ତଙ୍କୁ ପ୍ରିୟ ଲାଗିବ। ଯିଏ ଯେତେ ବି ପରସ୍ପର ସହିତ ଲଢେଇ ଝଗଡ଼ା କରୁଥାନ୍ତୁ, କିନ୍ତୁ ମନ୍ଦିରର ମୂର୍ତ୍ତିକୁ ସମସ୍ତେ ଆଦର କରିଥାନ୍ତି, କାହିଁକି ନା ତାଙ୍କ ଭିତରେ ପବିତ୍ରତା ଅଛି। ତେଣୁ ନିଜେ ନିଜକୁ ପଚାର ଯେ ମୋର ମନବୁଦ୍ଧି ସମ୍ପୂର୍ଣ୍ଣ ସ୍ୱଚ୍ଛ ହୋଇଗଲାଣି, ସେଥିରେ ଟିକେ ବି ଅସ୍ୱଚ୍ଛତା ମିଶି ରହିଯାଇ ନାହିଁ ତ? ତେବେ ଯେଉଁମାନେ ଏହିଭଳି ସ୍ୱଚ୍ଛ ଆତ୍ମା ସେହିମାନେ ହିଁ ପରମାତ୍ମା ସ୍ନେହର ଅଧିକାରୀ ଅଟନ୍ତି। ସ୍ଲୋଗାନ ଜ୍ଞାନରୂପୀ ସମ୍ପତ୍ତିକୁ ନିଜ ଭିତରେ ଧାରଣ କରି ସର୍ବଦା ସବୁ କାର୍ଯ୍ୟକୁ ଜ୍ଞାନବାନ ହୋଇ କରୁଥିବା ଆତ୍ମାମାନେ ହିଁ ଜ୍ଞାନୀ ଆତ୍ମା ଅଟନ୍ତି। ଓମ୍ ଶାନ୍ତି।